ହାଇ ଭିୟର୍ସ, ଆମ ହେଲ୍ଥ ପାର୍କର ଆଜିର ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଭିୟର୍ସ, ଆମେ ଆପଣମାନଙ୍କୁ ବିଭିନ୍ନ ହେଲ୍ଥ ଟିପ୍ସ ସମ୍ପର୍କରେ ଅନେକ ସୂଚନା ଦେଇଥାଉ। ଆମ ଏହି ଚ୍ୟାନେଲ ମାଧ୍ୟମରେ ଆପଣମାନେ ଆପଣମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ଦୂରୀକରଣ କରିଥାନ୍ତି। ହାଇ ଭିୟର୍ସ, ହେଲ୍ଥ ପାର୍କର ଗୋଟେ ଫ୍ରେଶ୍ ଏପିସୋଡ୍କୁ ଆପଣମାନଙ୍କୁ ସ୍ୱାଗତ। ପ୍ରିୟ ଭିୟର୍ସ, ଆମେ ହେଲ୍ଥ ପାର୍କର ବିଭିନ୍ନ ଅଧ୍ୟାୟରେ ଆପଣମାନଙ୍କୁ ଆପଣମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଓ ତାର ଦୂରୀକରଣ ପାଇଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଟିପ୍ସ ଦେଇଥାଉ, ଯାହାଦ୍ୱାରା ଆପଣମାନେ ଆପଣମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିଥାନ୍ତି। ଆମ ଚ୍ୟାନେଲର ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆପଣ ହେଲ୍ଥ ପାର୍କ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ୍ ବଟନ୍ଟିକୁ ଦବାନ୍ତୁ, ଯାହାଦ୍ୱାରା ଆପଣମାନେ ନୂଆ ନୂଆ ଭିଡ଼ିଓ ଦେଖିବାର ସୁଯୋଗ ପାଇପାରିବେ। ଆଜିର ଅଧ୍ୟାୟରେ ଆମେ ରଖିଛୁ ଆପଣମାନଙ୍କ ପାଇଁ ବାହାଡ଼ା ସମ୍ପର୍କରେ। ଭିୟର୍ସ, ବାହାଡ଼ାର ମଞ୍ଜିଗୁଡ଼ିକୁ କାଢ଼ି ପକାଇ କେବଳ ତାହାର ରସକୁ ଜଳରେ ଭିଜାଇ ଚକଟି ଛାଣି ସେହି ଜଳ ସାଙ୍ଗରେ ଅଳ୍ପ ମହୁ ମିଶାଇ ଏକ ଦିନରେ ତିନିଥର ସେବନ କରିଲେ ସମସ୍ତ ପ୍ରକାର ଝାଡ଼ା ଭଲ ହୁଏ। କେହି କେହି ବାହାଡ଼ାର ଚୂର୍ଣ୍ଣକୁ ମହୁରେ କାଲି ସେବନ କରିବା ଦ୍ୱାରା ମଧ୍ୟ ଝାଡ଼ା ରୋଗର ଉପକାର ପାଇଥାନ୍ତି। ବାହାଡ଼ାର ମଞ୍ଜିକୁ ଭାଙ୍ଗି ତା ଭିତରେ ଥିବା ରସକୁ ଆଣି ଜଳ ସହିତ ମର୍ଦ୍ଦନ କରି ସେଥିରେ ଅଳ୍ପ ମହୁ ମିଶାଇ ଅଞ୍ଜନ ପ୍ରସ୍ତୁତ କରିବେ। ସେହି ଅଞ୍ଜନକୁ ପ୍ରତ୍ୟହ ଦୁଇ ବେଳା ଚକ୍ଷୁରେ ମାରିବେ, ଏହାଦ୍ୱାରା ଆପଣଙ୍କ ଆଖିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ। ବାହାଡ଼ାର ରସକୁ ଖରାରେ ଶୁଖାଇ କୁଟି ଚୂର୍ଣ୍ଣ କରି ସେଥିରେ ଅଳ୍ପ ଲୁଣ ମିଶାଇ ଉଷ୍ଣ ଜଳ ସହିତ ସେବନ କରିଲେ କାଶ ଓ ଶ୍ୱାସ ରୋଗ ଭଲ ହୁଏ ବୋଲି ଜାଣିବ। ବାହାଡ଼ାକୁ ଛେଚି ତହିଁରୁ ରସ ବାହାର କରି ଅଥବା ଜଳରେ ଭେଦାଇ ବାଟି ଅଥବା ଚକଟି ଛାଣି ସେ ଜଳରୁ ଅଳ୍ପ ପାନ କଲେ ଅଜୀର୍ଣ୍ଣ, ଅଗ୍ନିବାଦ୍ୟ ଓ ଅତିସାର ଭଲ ହୋଇଥାଏ। ବିଶୁଦ୍ଧ ରାଶି ତେଲ କିମ୍ବା ପରିଷ୍କୃତ ଜଡ଼ା ତେଲରେ ବାହାଡ଼ା ରସକୁ ସାତ ଦିନ ପର୍ଯ୍ୟନ୍ତ ଭେଦାଇ ଛାଣି ସେ ତେଲକୁ ମୁଣ୍ଡରେ ଲଗାଇଲେ କେଶ ବୃଦ୍ଧି ହୁଏ ଏବଂ ଅସମୟରେ କେଶ ପାଚି ଯାଉଥିଲେ କେଶ କଳା ହୁଏ ଏବଂ ତାହାର ମୂଳ ଶକ୍ତ ହୁଏ। ଉଷ୍ଣ ଜଳରେ ବାହାଡ଼ାକୁ ଭରି ଯେକୌଣସି ପ୍ରକାର କ୍ଷେତରେ ଲଗାଇଲେ ସେ କ୍ଷେତ ଅଳ୍ପ ଦିନ ମଧ୍ୟରେ ଶୁଖିଯାଏ। ବାହାଡ଼ା ଚୂର୍ଣ୍ଣକୁ ନିଆଁରେ ପକାଇ ସେହି ଧୂଆଁକୁ ଉପଧ୍ୱଂସ କ୍ଷତ ବା ଗରମ ଘାଆରେ ଧୂପ ଦେଲେ ସେ କ୍ଷେତ ଶୀଘ୍ର ଶୁଖିଯାଏ।